ଯେସାୟ ଅଧ୍ୟାୟ ଏକୋଇଶ ସାଗର ସମୀପସ୍ଥ ପ୍ରାନ୍ତର ବିଷୟକ ଭାରକ୍ତି ତାହା ଦକ୍ଷିଣ ଦିଗରେ ଅତି ବେଗରେ ଅଗ୍ରସର ଘୂର୍ଣ୍ଣିବାୟୁତୁଲ୍ୟ ପ୍ରାନ୍ତରରୁ ଏକ ଭୟଙ୍କର ଦେଶରୁ ଆସୁଅଛି। ଏକ ଦୁଃଖଦାୟକ ଦର୍ଶନ ଆମ୍ଭ ପ୍ରତି ପ୍ରକାଶିତ ହୋଇଅଛି। ବିଶ୍ୱାସଘାତକ ବିଶ୍ୱାସଘାତକତା କରୁଅଛି ଓ ଲୁଟକାରୀ ଲୁଟୁଅଛି। ହେ ଏଲମ୍, ଉପରକୁ ଯାଅ। ହେ ମାଦିଏ, ଅବରୋଧ କର। ମୁଁ ତହିଁର ହାହାକାର ଧ୍ୱନି ସବୁ ନିବୃତ କରିଅଛି। ଏ ନିମନ୍ତେ ମୁହଁର କଟିଦେଶ ଯନ୍ତ୍ରଣାରେ ପରିପୂର୍ଣ୍ଣ ହୋଇଅଛି। ପ୍ରସବକାରିଣୀର ବେଦନାତୁଲ୍ୟ ବେଦନା ମୋତେ ଆକ୍ରାନ୍ତ କରିଅଛି। ମୁଁ ଏପରି ବ୍ୟଥିତ ଯେ ମୁଁ ଶୁଣିପାରୁନାହିଁ। ମୁଁ ଏପରି ବିହ୍ୱଳ ଯେ ମୁଁ ଦେଖିପାରୁନାହିଁ। ମୁହଁର ହୃଦୟ ଧକାଉଅଛି। ମହାତ୍ରାସ ମୋତେ ଭୀତ କରାଉଅଛି। ଯେଉଁ ସାୟଙ୍କାଳ ମୁଁ ବାଞ୍ଛା କଲି ତାହା ମୋ ପ୍ରତି ଥରହରର କାରଣ ହୋଇଅଛି। ସେମାନେ ମେଜ ସଜାନ୍ତି, ସେମାନେ ପ୍ରହରୀ ନିଯୁକ୍ତ କରନ୍ତି, ସେମାନେ ଭୋଜନ କରନ୍ତି, ସେମାନେ ପାନ କରନ୍ତି। ହେ ଅଧିପତିମାନେ, ଉଠ, ଢାଲ ତୈଳାକ୍ତ କର, କାରଣ ପ୍ରଭୁ ମୋତେ ଏହି କଥା କହିଅଛନ୍ତି, ଯାଅ ଏକ ଜଣ ପ୍ରହରୀ ନିଯୁକ୍ତ କର, ସେ ଯାହା ଦେଖେ ତାହା ପ୍ରକାଶ କରୁ। ପୁଣି ସେ ଯେତେବେଳେ ଏକ ଦଳ ସୈନ୍ୟ, ଦୁଇ ଦୁଇ ଅଶ୍ୱାରୋହୀ, ଏକ ଦଳ ଗର୍ଦ୍ଧବାରୋହୀ ଓ ଏକ ଦଳ ଉଷ୍ଟାରୋହୀ ଦେଖିବ, ସେତେବେଳେ ସେ ମନୋଯୋଗପୂର୍ବକ ଅତି ଯତ୍ନରେ କର୍ଣ୍ଣପାତ କରିବ। ତହିଁରେ ସେ ସିଂହତୁଲ୍ୟ ଉଚ୍ଚ ଶବ୍ଦ କରି କହିଲା, ହେ ପ୍ରଭୁ, ମୁଁ ଦିନବେଳେ ନିରନ୍ତର ପ୍ରହରୀ ଦୁର୍ଗରେ ଠିଆ ହୋଇଥାଏ ଓ କେତେକ ରାତ୍ରି ହେଲା ମୁଁ ଆପଣା ପହରା ସ୍ଥାନରେ ଅବସ୍ଥାପିତ ହୋଇଅଛି। ଆଉ ଦେଖ, ଏଠି ଏକ ଦଳ ଲୋକ ଦୁଇ ଦୁଇ ଅଶ୍ୱାରୋହୀ ହୋଇ ଆସୁଅଛନ୍ତି। ଆହୁରି ସେ ପ୍ରତ୍ୟୁତ୍ତର କରି କହିଲା, ବାବିଲ ପଡ଼ିଲା, ପଡ଼ିଲା ଓ ତାହାର ଖୋଦିତ ପ୍ରତିମା ସବୁ ଭାଙ୍ଗି ଭୂମିସାତ୍ ହେଲା। ହେ ମୋହର ମର୍ଦ୍ଧିତ ଓ ମୋ ଖମାରର ଶସ୍ୟ, ମୁଁ ଇସ୍ରାଏଲର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କଠାରୁ ଯାହା ଶୁଣିଅଛି ତାହା ତୁମ୍ଭମାନଙ୍କୁ ଜଣାଇଲି। ଦୁମା ବିଷୟକ ଭାରକ୍ତି। ଜଣେ ସେଇର୍ଠାରୁ ମୋତେ ଡାକି କହୁଅଛି, ପ୍ରହରୀ କେତେ ରାତ୍ର ହେଲା, ପ୍ରହରୀ କେତେ ରାତ୍ର ହେଲା। ପ୍ରହରୀ କହିଲା, ପ୍ରଭାତ ଆସୁଅଛି ଓ ରାତ୍ରି ହିଁ ଆସୁଅଛି। ତୁମ୍ଭେମାନେ ଯେବେ ପଚାରିବ ପଚାର, ତୁମ୍ଭେମାନେ ଫେର ଆସ। ଆରବ ବିଷୟକ ଭାରକ୍ତି। ହେ ଦଦାନୀୟ ପଥିକ ଦଳ, ତୁମ୍ଭେମାନେ ଆରବର ବନ ମଧ୍ୟରେ ରାତ୍ରିଯାପନ କରିବ। ଯେଉଁ ଜନ ତୃଷିତ ଥିଲା ସେମାନେ ତାହା ନିକଟକୁ ଜଳ ଆଣିଲେ। ତେମାଦେଶବାସୀମାନେ ଭକ୍ଷ୍ୟ ନେଇ ପଳାତକମାନଙ୍କ ସଙ୍ଗେ ସାକ୍ଷାତ କଲେ, କାରଣ ସେମାନେ ଖଡ଼ଗରୁ, ନିଷ୍କର୍ଷ ଖଡ଼ଗରୁ, ଗୁଣଦିଆ ଧନୁରୁ ଓ କ୍ଲେଶଜନକ ଯୁଦ୍ଧରୁ ପଳାଇଲେ। ଯେହେତୁ ସଦାପ୍ରଭୁ ମୋତେ କହିଅଛନ୍ତି, ବେତନଜୀବୀର ବର୍ଷ ପ୍ରମାଣେ ଏକ ବର୍ଷ ମଧ୍ୟରେ କେଦରର ସକଳ ପ୍ରତାପ ଲୁପ୍ତ ହେବ, ଆଉ କେଦରବଂଶୀୟ ବୀରଗଣ ମଧ୍ୟରେ ଅଳ୍ପ ସଂଖ୍ୟକ ଧନୁର୍ଦ୍ଧର ଅବଶିଷ୍ଟ ରହିବେ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହା କହିଅଛନ୍ତି।